ହଁ, ମୁଁ ବିନୋଦ ମଲ୍ଲିକ, ୱାର୍ଡ ନମ୍ବର 9 ୱାର୍ଡ ଅଫିସର। ଆଜି ଆମ ୱାର୍ଡରେ ସିଫାୟାର ତରଫରୁ ଗୋଟେ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା। ଏଥିରେ ବହୁତ ମା ମାନେ ଯୋଗ ଦେଇଥିଲେ ଏବଂ ସିଫାୟାରର କର୍ମକର୍ତ୍ତା ତଥା ଆମର ଏଠିକାର କର୍ପୋରେଟର ସୁଷମା ମ୍ୟାଡ଼ାମ ଏବଂ ଟିକି ବାବୁ ଅଲଗା ଭାଇ ଭଉଣୀ ଏ ଅଞ୍ଚଳର ଉନ୍ନତି ପାଇଁ ସିଫାୟାର ଏକ ଶପଥ ନେଲା ଭଳି ମୋତେ ଲାଗୁଛି, ଯେ କି ସିଫାୟାର ପାଇଁ ଆମ ୱାର୍ଡ ଏମ୍ସିବି ବେଷ୍ଟ ହେଇଛି ଏବଂ ଏମ୍ସିବିର ଯେତେ ପ୍ରକାର କାମ ମାନେ ପ୍ରାଇମେରୀ କାମ ସେ କରିପାରୁଛନ୍ତି। ଯେଉଁ ଅଳିଆ ଆବର୍ଜନା ଅଛି ତାକୁ ସେଗ୍ରିଗେସନ କରିବା ତାଙ୍କର ପୁରା ପ୍ରକୃତ କାମ। ଏମାନେ ଭଲ ଭାବରେ ସେ କାମକୁ ଉତ୍ସାହିତ କରୁଛନ୍ତି ଏବଂ କର୍ମଚାରୀମାନଙ୍କୁ ନେଇକି ଏହାକୁ ସୁଚାରୁ ରୂପେ କାମ କରୁଛନ୍ତି। ତଥା ଆପଣଙ୍କର ୱାର୍ଡରେ କେଉଁ ଘରେ ଜଳସାଥୀଙ୍କ ସହିତ ସହଯୋଗ, ସାନିଟାରୀ ଇନ୍ସପେକ୍ଟର ସହିତ ସହଯୋଗ, ସ୍ୱଚ୍ଛ ସାଥୀମାନଙ୍କ ସହିତ ସହଯୋଗ, ସମସ୍ତ ଲୋକମାନଙ୍କ ସହଯୋଗରେ ସେମାନେ ଏ କାର୍ଯ୍ୟକ୍ରମ ଆଗେଇ ନେଇଛନ୍ତି ଏବଂ ମୋ ଏ ୱାର୍ଡଟି ମୁଁ ଦେଖୁଛି ଆଗ ଅପେକ୍ଷା ବହୁତ ସୁନ୍ଦର ଭାବରେ ସବୁ କାର୍ଯ୍ୟରେ ଅଗ୍ରଗତି ହେଉଛି। ଏବଂ ଆମର ଆଜି ସାନିଟାରୀ ୱାର୍ଡ ସେମାନେ କହିଛନ୍ତି ଯେଉଁମାନଙ୍କର ଆବଶ୍ୟକତା ପଡୁଛି, ଯେଉଁମାନଙ୍କ ଆବଶ୍ୟକତା ପଡୁଛି ସେମାନେ ଏଠି ମନେ କରନ୍ତୁ ଆପଣଙ୍କର ୱାର୍ଡରେ ପାଣିର ସମସ୍ୟା ଅଛି, ଜଳସାଥୀଙ୍କର ଫୋନ ନମ୍ବର ଅଛି ଏବଂ ସେ ଖାନି ୱାର୍ଡରୁ ଅଲଗା ସାଧାରଣ ଲୋକମାନେ କଲେକ୍ଟ କରିକି ତାଙ୍କ ସହିତ ଯୋଗାଯୋଗ କରୁଛନ୍ତି। ଏବଂ ସାନିଟାରୀ ଇନ୍ସପେକ୍ଟର ଯେତେବେଳେ ଆମର